ମାର୍କ ପନ୍ଦର ପର୍ବ ବାଇଶ ପଦରୁ ଅଣଚାଳିଶ ପଦ, ପ୍ରଥମ ପିତର ଦୁଇ ପର୍ବ ଏକୋଇଶ ପଦରୁ ଚବିଶ ପଦ। ଫଟୁ ନମ୍ବର ସତର। ଯୀଶୁକେ କ୍ରୁଶେ ଚେଘାଇଲା। ସୈନାମାନେ ଯୀଶୁକେ ଯାହା ସଜା ଦେତେ, ହୁନେ ଚୁପରେ ଥେଉନ୍ ହୁନା ଗାଗଡ଼େ ଖିଲା ଠୋକୁନ୍ ହୁନାଚୋ ମରତ ତକଲେ ଟଙ୍ଗାଉନ୍ ଦେହୁନ୍ ରହିଲା। ହୁନେ ଘଡ଼ିକ ନିୟମ ନାମାନ୍ତ ଲୋକକେ ଇସେ ମୁହା ମରାଉନ୍ ଦେତ ରହିଲା। ଦୁଇଜାନ ବଦମାସକେ ହୁନା ସଙ୍ଘେ ସଜା ଦେତ ହାରାଏ ଟଙ୍ଗାଉନ୍ ଦିଲା। ହେଲେ ଯୀଶୁ ବଦମାସ ନାହିଁ ରହି, ହୁନ୍ କାହିଁ ଖରାପ କାମ କରତ ନାହିଁ ରହି। ଯୀଶୁ ଆମ୍ଭି କରୁ ରହିନୁ ଖରାପ କାମ କାଜେ ହୁନ୍ ସଜା ଭୋଗଲ। ଆମ୍ଭି ସଭେ ପାପ କରନାହୁଁ, ଆଉ ଆମ୍ଭି ଆମଚେ ପାପ କାଜେ ମର୍ତ୍ତହାର ପୋହୁନ୍। ହେଲେ ଯୀଶୁ ଆପେ ଲୋକ ମାନଚ ପାପ କାଜେ ଆପେ ମରୁନ୍ ଗଲ। ଯଦି ଆମ୍ଭି ପାପି ବୋଲୁନ୍ ବଲା ହେଁ, ତାହେଲେ ସତ ମହାପ୍ରଭୁ ଆମକେ ମାଫ କରତ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଚ ଉପରେ ବିଶ୍ୱାସ ଥିବା ଆଉ ତୁହାନେ ମୁକ୍ତି ଲାହତାସ।